ଭ୍ରାତା, ଆଜିଠାରୁ ଏ ଜଗା ହେଉଛି ଏ କୁନି ଝିଅଟିର ଭାଇ, ଆଉ ଏଥର ରାକ୍ଷୀ ପୂର୍ଣ୍ଣିମାରେ ସେ ମୋ ହାତରେ ରାକ୍ଷୀ ବାନ୍ଧିବ। କଣ ହେଇଛି ମା? ଏଠି ଠିଆ କଣ ପାଇଁ କାଞ୍ଚ?
ତମେ ଜାଣିଛ, ଏଇ କିଛି ଦିନ ହେଲା ମୋ ଭାଇ ମତେ ଛାଡିକି ଚାଲି ଯାଇଛନ୍ତି, ଆଉ ଆଉ ଏଇଠି ଆଣିକି ତାଙ୍କୁ ପୋଡି ଦେଇଛନ୍ତି। ଆଜି ହଉଛି ରାକ୍ଷୀ ପୂର୍ଣ୍ଣିମା, ମୁଁ ଆସିଥିଲି ମୋ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ। ସବୁ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମୋ ଭାଇ ମତେ ବହୁତ ସାରା ଖେଳନା ଦିଅନ୍ତି, ହେଲେ ହେଲେ ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ମୁଁ କା ହାତରେ ରାକ୍ଷୀ ବାନ୍ଧିବି?
ଆଚ୍ଛା ତମେ କାନ୍ଦନି, ଗୋଟେ କଥା କହିବି ରଖିବ, ଆଜିଠୁ ମୁଁ ତମ ଭାଇ। ତମ ଭାଇ ତମକୁ ଯେମିତି ଭଲ ପାଉଥିଲେ, ସ୍ନେହ ଶ୍ରଦ୍ଧା ଆଉ ବହୁତ ସାରା ଗିଫ୍ଟ ଦଉଥିଲେ, ମୁଁ ବି ଠିକ ତମକୁ ସେମିତି ସବୁ ଦେବି।
ସତରେ?
ଏଇ ନିଅ, ଇଏ ହଉଛି ମୋ ହାତ, ଆଉ ଏଇଠି ତମେ ରାକ୍ଷୀ ବାନ୍ଧିବ।
ନା, ତମେ ଆମ ଘରକୁ ଚାଲ, ମୁଁ ସେଇଠି ତମକୁ ରାକ୍ଷୀ ବାନ୍ଧିବି।
ଘରକୁ? ହଉ ଚାଲ। ଗାର୍ଗି, ତମ ଗିଫ୍ଟ ନବନି କି?
ସୁନା ନା କି ମୋର ଗେଲ ହେଇ ଭଉଣୀ, ମନକୁ ଉଣା ତୁ କରିବୁ ନାହିଁ। ନାକି ମୋର ଗେଲ ହେଇ ଭଉଣୀ, ମନକୁ ଉଣା ତୁ କରିବୁ ନାହିଁ। ଆଖିରେ କେବେ ତୋ ଲୁହ ମୁଁ ଦେବିନି, ଦୁଃଖ ଆସୁ ଯେତେ ହାତ ଛାଡ଼ିବିନି। ସବୁଦିନ ସବୁଦିନ ରଖି ରହିଲା ସାକ୍ଷୀ, ବାନ୍ଧିଲୁ ମୋ ହାତେ ରାକ୍ଷୀ, ଭାଇ ତୋର ଦବନି ଠକି।
ଏକୁଟିଆ କୁଆଡେ ଆସିଥିଲୁ? ଏବେ ତୋର କଣ ହେଇଥାନ୍ତା?
ମୁଁ ଠାକୁରଙ୍କ ପାଖକୁ ଆସିଥିଲି ଫୁଲ ଦବା ପାଇଁ, କାହିଁକି ନା ଠାକୁର ମୋ ଭାଇଙ୍କୁ ଫେରେଇ ଦେଇଛନ୍ତି, ହେଲେ ସବୁ ଫୁଲ ତ ତଳେ ପଡିଗଲା। ଆରେ ନାଇଁ, ଫୁଲ ସବୁ ତଳେ ପଡିନି, ଫୁଲ ମୋ ଭାଇଙ୍କ ପାଦ ଉପରେ ପଡିଛି, ତା ମାନେ ଭଗବାନ ମୋ ଫୁଲ ପାଇଗଲେ। କେମିତି ଜାଣିଛ? ଭଗବାନ ମୋ ଭାଇଙ୍କୁ ଫେରେଇ ଦେଇଛନ୍ତି, ମୋ ଭାଇ ମୋ ପାଇଁ ଭଗବାନ।
ଦେହରେ ଜୀବନ ଥିବ ଯେତେ ଦିନ, तो पाई आनी भी खुशी रा लगाना हाँ देहारे जीवन थी बजेते दिन तो पाई आनी भी खुशी रा लगाना अलियाली मोरा हीरा रो कंढे तो भाई रखिबा तते लो मुंडे पखे तोरो प्राण दे छिबी की तू बांधिलु मो हाते राखी भाई तोरो दबनी छाती
भाई तोरा दबानी ठाकी